श्री चैतन्यमनभीष्टं स्थापितं येन भूतले स्वयं रूपकदामहं ददाति सुपदान्तिकं वन्देऽहं श्रीगुरो श्रीसुतपदकमलं श्रीगुरुन् वैष्णवांश्च श्रीरूपं सर्वजातं सर्वगणरघुनाथनुतं तं सजीवं साद्वैतं सावधूतं वर्जनसहितं कृष्णा चैतन्यदेवं श्रीराधाकृष्णपादां सकललिता श्रीविशाखान्तांश्च हे कृष्ण करुणा सिंधु दीनबंधु जगतपति गोपीश गोपीकांत राधाकांत नमोस्तुते सप्तकांचन गौरांगी राधे वृंदावनेश्वरी विश्वानुसुति देवी प्रणमामि हरिप्रिये गंध्याकल्पतरुभ्यश्च कृपा सिंधुभ्यो च पतितानां पावनेभ्यो वैष्णवेभ्यो नमो नमः नमो महावदन्याय कृष्ण प्रेम प्रदायते कृष्णाय कृष्णचैतन्यनाम्ने गौरदिशी नमः श्रीकृष्ण चैतन्य प्रभु नित्यानंद श्री अद्वैत गदाधर शिवसादि श्री गौरभक्तवृंद हरे कृष्ण 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 हरे 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 राम हरे राम हरे हरे ओम नमो भगवते वासुदेवाय ओम नमो भगवते वासुदेवाय ओम नमो भगवते वासुदेवाय
ओम नमो भगवते वासुदेवाय
आज हम रही आठवाडर
चिरुड़िया मठ
मंदिर चिरुड़िया मठ रे आम भगवान कथा कहार सुजोग लाभ कले भगवान कथा श्रवण करार सुजोग लाभ कराला যদিও আমার চিন্তাধারা গোটে প্রকার লা যে আমি জগন্নাথ মন্দিরে কিছু ভগবান কথা কহা কিন্তু যা হোক এই রাধা মাধব পাখে আমার কথা কহা রাধা মাধব জগন্নাথ শুনে আগ্রহ প্রকাশ কলে সেই আমি এখানে ভগবান কথা কহা এই আমার কটকর ভক্ত মানে বহু দূর আসি এটি শ্রবণ করা সুযোগ পাইলে যা আমার বাবুল বাবু সে আজ এই কথা আমি সাহায্য করছেন তবে আমি অল্প সময় ভিতরে ভগবান বিষয়ে কিছু আলোচনা করা ভগবান আমার কহা বহুত যে আমার যে কুযাই ভগবদ গীতার ষষ্ঠ অধ্যায়ে অর্জুন প্রশ্ন পচারছেন যে যে অজতি শ্রদ্ধা পেতা যোগাচলিত মানস অপ্রাপ্যং যোগ সংসিদ্ধি তা অতি কৃষ্ণ গচ্ছতি যে যোগ মার্গরে আসছেন কিন্তু সে যোগ সিদ্ধি লাভ করে পারি না সে কম গতি করা হুয়ে তেমন আমি যদিও ভগবান কথা কে চলে কিন্তু সে সুযোগ না মিললা কিন্তু আমাকে এই সুযোগ পুঁজি আমাকে ভগবান প্রদান করছেন ভগবান কোথায় সে প্রশ্নের উত্তরে ভগবদ গীতার মুখ্যত ষোলটি প্রশ্ন রয়েছে ষোলটি প্রশ্নের অর্জুন বিভিন্ন প্রকার প্রশ্ন সে পচারছেন ভগবান এবং তাদের ইয়ে গোটি প্রশ্ন যে যে যোগরে আসছেন ভগবান বিষয়ে ভগবান ভগবান উদ্দেশ্যে কিছু ত্যাগ করছেন কিন্তু অজতি শ্রদ্ধা পেতা শ্রদ্ধা শ্রদ্ধার সহিত আসি ভগবান সহ ভগবান সেবার যোগদান বা ভগবান সেবা আগ্রহ প্রকাশ করছেন কিন্তু সে তাঁর কোণী কারণ পতন হয়ে গেল কোণী মৃত্যু হোক বা যেকোন তাঁর যোগর যোগ চলিত মানস যোগর তাঁর মানস মনটা বিচ্যুত হয়ে গেল সেই পরিস্থিতি তাঁর কম হুয়ে এই প্রশ্নের উত্তরে অবশ্য অর্জুন আউ দুইটি শ্লোক কইছেন যে কচিত উভয় কচিন্ন উভয় বিভ্রষ্ট ছিন্না ভ্রমে নশ্যতি অপ্রতিষ্ঠ মহাবাহ বিমূঢ় ব্রহ্মপতি এতন্মে সংশয় কৃষ্ণ চেতা রহস্য শেষত তদন্য সংশয় শাস্ত্র চেতা নহি উপবদ্যতে যে ভগবত মার্গরে আসছেন সে কিছু না কিছু ত্যাগ করছেন ভৌতিক ত্যাগ কিছু করছেন সেইসবু অর্জুন প্রশ্ন পচারছেন যেমন উদাহরণ দেখছেন গোটে বাদল বাদলটা যদি পবন উড়াই দেব জোরে ইয়ে করেদেব পবন পবন আসি জোরে তাহলে বাদল ছিন্ন বিচ্ছিন্ন হয়ে যাচ্ছে ছিন্ন বিচ্ছিন্ন হয়ে গেলে সে আর বর্ষা করে পে তেমন এই যে সংশয় অর্জুন পচারছেন ভগবান বিনা আউ কে এই সংশয় ଛେଦନ କରିପାରିବେ ନାହିଁ। ଏଇଭଳି ଭାବରେ ଯେତେବେଳେ ପ୍ରଶ୍ନ ପଚାରୁଛନ୍ତି ଭଗବାନ ସେ ପ୍ରଶ୍ନର ଉତ୍ତରରେ କେତୋଟି ଶ୍ଳୋକ କହିଛନ୍ତି, ଷଷ୍ଠ ଅଧ୍ୟାୟର ଅନ୍ତିମରେ ଏସବୁ ଶ୍ଳୋକ ସବୁ ଆସିବେ। ଏ ପ୍ରଥମେ କହୁଛନ୍ତି ଯେ ପାର୍ଥ ନୈବ ନାମତ୍ର ବିନାଶ ସ୍ତସ୍ୟ ବିଦ୍ୟତେ ନହି କଲ୍ୟାଣ କୃତ୍କି ଦୁର୍ଗତି ତାତେ ଗଛ। ଯେ ପାର୍ଥ ଏ ଜନ୍ମରେ ନୈବ ଇହ ନ ଅମୂତ୍ର ପରଜନ୍ମରେ ଯେଉଁ କଲ୍ୟାଣକୃତ ମାର୍ଗରେ ଏଇ ଯେଉଁ ଭଗବାନଙ୍କର ଉଦ୍ଦେଶ୍ୟରେ ଆମେ କିଛି କାର୍ଯ୍ୟ କରୁଛୁ, ଏଇ ହେଉଛି କଲ୍ୟାଣକର ମାର୍ଗ, ଏଥିରେ କୌଣସି ଜିନିଷ ନଷ୍ଟ ହେବନି। ଇହ ଜନ୍ମରେ ସେଥିରେ ସେ ନଷ୍ଟ ହେବନି, ପରଜନ୍ମରେ ମଧ୍ୟ ସେସବୁ ନଷ୍ଟ ହେବନି। ଏବଂ ନହି କଲ୍ୟାଣକୃତ କି ଦୁର୍ଗତି ତାତ୍ର, ଯେଉଁମାନେ କଲ୍ୟାଣକର ମାର୍ଗରେ ଆସିଛନ୍ତି ସେମାନଙ୍କର କେବେ ହେଲେ ଦୁର୍ଗତି ସେମାନେ ପ୍ରାପ୍ତ ହୋଇପାରିବେ ନାହିଁ। ପ୍ରାପ୍ୟ ପୁଣ୍ୟକୃତାଂ ଲୋକାନି ସୁତ୍ୱା ଶାଶ୍ୱତି ସମା ସୂଚିନାଂ ଶ୍ରୀମତାଂ ଗେହେ ଯୋଗ ଭ୍ରଷ୍ଟ ଭିଜା। ଯେଉଁମାନେ କିଛି ଭଗବାନଙ୍କର ଉଦ୍ଦେଶ୍ୟରେ କିଛି କରିଛନ୍ତି, ଭଗବାନ କଥା ଶ୍ରବଣ କରିଛନ୍ତି, ଭଗବାନ କଥା କୀର୍ତ୍ତନ କରିଛନ୍ତି, ଭଗବାନ କିଛି ସ୍ମରଣ କରିଛନ୍ତି, ଯାହା କିଛି ଅଳ୍ପ କିଛି କରିଛନ୍ତି, ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଭଗବାନ କହିଛନ୍ତି ସେ କଥା ଯେ ନେହା ବିକ୍ରମଣ ଆଶ୍ୱସ୍ତି ପ୍ରତ୍ୟେ ବାୟୁ ନବିତ୍ୟତେ ସ୍ୱଳ୍ପମପି ଅଶ୍ୟ ଧର୍ମସ୍ୟ ତ୍ରାୟତେ ମହତୋ ଭୟା। ଏଇ ଭଗବତ ମାର୍ଗରେ ଭଗବତ ଭକ୍ତି ମାର୍ଗରେ ଯାହା କିଛି ଆମେ କାର୍ଯ୍ୟ କରିଛେ ତାର କେବେ ନଷ୍ଟ ହେବନି। ଭୌତିକ ଜଗତରେ ସବୁ ଜିନିଷ ନଷ୍ଟ ହୋଇଯାଉଛି, କାଳ ପ୍ରଭାବରେ ସବୁ ଜିନିଷ ନଷ୍ଟ ହୋଇଯାଉଛି, କିନ୍ତୁ ଭଗବତ ଭକ୍ତି ମାର୍ଗରେ ଆମେ ଯାହା କରୁଛେ ସେ କିଛି ନଷ୍ଟ ହେବନି। ଏବଂ ଖାଲି ଯେ ନଷ୍ଟ ହେବନି ତାହା ନୁହଁ, ତାର ମଧ୍ୟ ପ୍ରତ୍ୟବାୟ ନବିଦ୍ୟତେ ସେ ମଧ୍ୟ କିଛି କମିବନି। ଯେତିକି ଆମେ କାର୍ଯ୍ୟ କରିଛେ ସେବା କରିଛେ ସେଇଟା ସେତିକି ରହିବ, ବଢ଼ିବ ସିନା କିନ୍ତୁ କମିବାର ନାହିଁ, ପ୍ରଶ୍ନ ନାହିଁ। ଏବଂ ସ୍ୱଳ୍ପମପି ଅଶ୍ୟ ଧର୍ମସ୍ୟ, ଆମେ କିଛି ଅଳ୍ପ କିଛି ଭଗବାନଙ୍କ ଉଦ୍ଦେଶ୍ୟରେ କରିଛେ ତାହେଲେ ମଧ୍ୟ ସେ ସ୍ୱଳ୍ପମପି ଅଶ୍ୟ ଧର୍ମସ୍ୟ ତ୍ରାୟତି ମହତୋ ଭୟା, ବହୁତ ବଡ଼ ବିପଦରୁ ଆମକୁ ରକ୍ଷା କରିପାରିବ। ତେଣୁ ଏହି ପ୍ରସଙ୍ଗରେ ଆମର କୁହାଯାଏ ଯେ ଅଜାମିଳ ପ୍ରସଙ୍ଗ ଆସେ, ଯେ କି ଯଦିଓ ସେ ବାଳକ ବୟସରେ ବା ଯୁବକ ବୟସରେ କିଛି ଭଗବାନଙ୍କର ସେବା କରିଛନ୍ତି, ତାଙ୍କ ପିତାଙ୍କୁ ସେ ସାହାଯ୍ୟ କରିଛନ୍ତି ଭଗବାନଙ୍କ ସେବା ପାଇଁ, କିନ୍ତୁ ତାଙ୍କର ପୁଣି ପତନ ହୋଇଯାଇଛି। ଯେମିତି ସେ ବିବାହ କରିସାରିଥିଲେ, ତାଙ୍କର ପିଲା ଛୁଆ ସବୁ ଥିଲେ, କିନ୍ତୁ ସେ ଯେତେବେଳେ ତାଙ୍କର ପିତାଙ୍କର ସାହାଯ୍ୟ କରିବା ପାଇଁ ଭଗବାନଙ୍କ ସେବା ଉଦ୍ଦେଶ୍ୟରେ କିଛି ଜଙ୍ଗଲକୁ ଯାଇ କିଛି କୁଶ ଫଳ ଫୁଲ ଇତ୍ୟାଦି ସଂଗ୍ରହ କରିବା ପାଇଁ ଯାଇଛନ୍ତି, ସେହି ସମୟରେ ସେ ଗୋଟେ ବେଶ୍ୟା ଏବଂ ଗୋଟେ ଶୂଦ୍ରର ସଙ୍ଗ ଦେଖି ତାଙ୍କ ପ୍ରତି ଆକୃଷ୍ଟ ହୋଇଛନ୍ତି, ସେ ବେଶ୍ୟା ପ୍ରତି ଆକୃଷ୍ଟ ହୋଇଛନ୍ତି, ତେଣୁ ତାଙ୍କର ଧର୍ମ ମାର୍ଗରୁ ସେ ପତନ ହୋଇଯାଇଛନ୍ତି। ସେଇ ପ୍ରସଙ୍ଗ ଆମର ଶ୍ରୀମଦ୍ ଭାଗବତ ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ସେ କୁହାଯାଇଛି କିନ୍ତୁ ଯେହେତୁ ସେ ଯୁବକ ଅବସ୍ଥାରେ ଭଗବାନଙ୍କର ସେବା କିଛି କରିଛନ୍ତି, ତେଣୁକରି ତାଙ୍କୁ ଗୋଟେ ପୁଣି ସୁଯୋଗ ପ୍ରଦାନ କରାଗଲା। ଯେଉଁ ସୁଯୋଗ ମାଧ୍ୟମରେ ଯେଉଁ ଅନ୍ତିମରେ ଯେତେବେଳେ ତାଙ୍କୁ 88 ବର୍ଷ ବୟସ ହୋଇଯାଇଛି, ଆମର ଦେଖିଲେ ମହାରାଜ କେତେ ବୟସରେ ସେ ଭଗବାନଙ୍କର ନାମ ନେଉଛନ୍ତି, ସେଭଳି ଭାବରେ ଅଜାମିଳ ତାକୁ 88 ବର୍ଷ ବୟସ ହେଲା ବେଳକୁ ତାଙ୍କର ଯେଉଁ କନିଷ୍ଠ ସନ୍ତାନ ତାଙ୍କୁ ମାତ୍ର 5 ବର୍ଷ ହୋଇଛି, 5 ବର୍ଷରେ ସେ ଖେଳ ପାଖରେ ଖେଳୁଛି ଏବଂ ସେହି ସମୟରେ ତାଙ୍କର ଅନ୍ତିମ କାଳ ଉପସ୍ଥିତ ହୋଇଯାଇଛି। ଏବଂ ଯମରାଜଙ୍କର 3 ଜଣ ଦୂତ ଆସି ପହଞ୍ଚିଯାଇଛନ୍ତି। 3 ଜଣ ଦୂତ କାହିଁକି ଆସିଛନ୍ତି ନା, ଯେହେତୁ ଆମେ ଯେଉଁ ପାପ କାର୍ଯ୍ୟ କରୁଛେ, କାୟ ମନ ବାକ୍ୟ 3 ଭାବରେ ଆମେ ପାପ କାର୍ଯ୍ୟ କରୁଛେ, ସେଥିପାଇଁ 3 ଜଣ ଦୂତ ଆସିଛନ୍ତି। ଏବଂ ସେ ଯେତେବେଳେ ତାର ଯେଉଁ ତାର ଯେଉଁ ସୂକ୍ଷ୍ମ ଶରୀରକୁ ତାର ଯମ ପାଶ ବାନ୍ଧିକିରି ନେବା ପାଇଁ ବସିଛନ୍ତି, ସେହି ସମୟରେ ସେ ଯମଦୂତଙ୍କର ଯେଉଁ ବିକଟାଳ ରୂପ ଦେଖି ସେ ଭୟ କରିଯାଇ ତାଙ୍କ ପୁତ୍ରକୁ ଲକ୍ଷ୍ୟ କରି ନାରାୟଣ ନାମ ନେଇଛି। ତେଣୁ ଏଇ ଯେ ଭଗବାନଙ୍କ ନାମ ନେଇଛି, ଏ ନାମ ହେଉଛି ନାମାଭାସ। ନାମର ବିଭିନ୍ନ ସ୍ତର ଯେଉଁ ରହିଛି, ପ୍ରାଥମିକ ସ୍ତର ହେଉଛି ଆମେ ଯେଉଁ ବିଭିନ୍ନ ନାମ ନେଉଛେ, ବିଭିନ୍ନ ପ୍ରକାର ଆମର ଯେଉଁ ଦୋଷ ରହିଛି, ନାମର ଅପରାଧ ରହିଛି, ଦୋଷବିଧ ନାମ ଅପରାଧ, ସେ ଅପରାଧରେ ଆମେ ନାମଟା ନେଉଛେ। କିନ୍ତୁ ଯେତେବେଳେ ଆମେ ଅପରାଧ ଆଉ ଗୋଟେ ଷ୍ଟେଜ୍ ଆସୁଛି, ଯେତେବେଳେ ଆମେ ଅପରାଧ ସହିତ କନସିୟସ୍ ହେଉଛେ ବା ଅପରାଧ ସହିତ ଅପରାଧ ବିଷୟରେ ଜ୍ଞାନ ପ୍ରାପ୍ତ ହେଉଛେ, ଏବଂ ଆଉ ଗୋଟେ ସମୟ ଆସୁଛି ଯେତେବେଳେ ଆମେ ଅପରାଧରୁ ମୁକ୍ତ ହୋଇକରି ଭଗବାନଙ୍କ ନାମ ନେଉଛେ, ଏବଂ ଏ ହେଉଛି ନାମାଭାସ ସ୍ତର। ଅପରାଧ କରାଯାଇନି କିନ୍ତୁ ପୂର୍ଣ୍ଣ ମାନେ ଶୁଦ୍ଧ ନାମ ଆମେ ଗ୍ରହଣ କରିନାହିଁ, ଶୁଦ୍ଧ ନାମ ଯେଉଁଟା ହେଉଛି ସେଇଟା ହେଉଛି ଅନ୍ତିମ ନାମର ଅନ୍ତିମ ସ୍ତର। କିନ୍ତୁ ସେ ଅଜାମିଳ ଏଇ ଯେଉଁ ଭଗବାନ ନାରାୟଣଙ୍କର ନାମ ନେଇଛି, ସେ ନାମାଭାସ ସ୍ତର ବୋଲି କୁହାଯାଏ। କାହିଁକିନା ସେ ନାମ ଅପରାଧ କିଛି କରିନାହାନ୍ତି, କିନ୍ତୁ ଭଗବାନଙ୍କର ଯେଉଁ ନାମ ନେଇଛନ୍ତି, ଭଗବାନଙ୍କର ନାମଟା ପୁତ୍ରକୁ ସଙ୍କେତ କରି ନାମ ନେଇଛନ୍ତି। 4 ପ୍ରକାର ନାମାଭାସ ସ୍ତର ରହିଛି। ନାମାଭାସ ସ୍ତର କହିଲେ ଯେଉଁ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଯେଉଁ ସମୟଟା ତାକୁ ଏମିତି ଆଲୋକ ନ ଆସିଥିଲେ ସୂର୍ଯ୍ୟ ଉଦୟ ନ ହେଇଥିଲେ ମଧ୍ୟ ଆଲୋକ ଆସିଯାଏ, ସେଇଭଳି ଭାବରେ ଭୋର ସମୟଟା ଯେଭଳି ଭାବରେ ସେଭଳି ଭାବରେ ଶୁଦ୍ଧ ନାମ ଆସିବା ପୂର୍ବରୁ ଯେଉଁ ନାମର ସ୍ତର ତାକୁ ଶୁଦ୍ଧ ନାମ ନାମାଭାସ ସ୍ତର ବୋଲି କୁହାଯାଉଛି। ସେ ନାମାଭାସ ଚାରି ପ୍ରକାର ନାମାଭାସ ରହିଛନ୍ତି। ସେମାନେ ଭାଗବତର ଷଷ୍ଠ ସ୍କନ୍ଧରେ ବିଷ୍ଣୁଦୂତମାନେ ଯମଦୂତମାନଙ୍କୁ ସେ କଥା କହିଛନ୍ତି ଯେ ଚାରି ପ୍ରକାର ନାମାଭାସ ହେଉଛି ସାଙ୍କେତ୍ୟ ପାରିହାସ୍ୟଂ ସ୍ତୋଭଂ ହେଳନମେବ ବା ବୈକୁଣ୍ଠ ନାମ ଗ୍ରହଣମ ଅଶିଷ ଏବଂ ହରଂ ବିଦୁ। ଚାରି ପ୍ରକାର ନାମ ହେଉଛି ନାମାଭାସ ହେଉଛି କ'ଣ ନା ସାଙ୍କେତ୍ୟ, ଯେମିତି ଅଜାମିଳ ଭଗବାନଙ୍କର ନାମ ଗ୍ରହଣ କରିଥିଲେ ପୁତ୍ରକୁ ସଙ୍କେତ କରି ଭଗବାନଙ୍କ ନାମ ନେଇଥିଲେ, ଏବଂ ପାରିହାସ କେତେଜଣ ପରିହାସରେ ମଧ୍ୟ ଭଗବାନଙ୍କ ନାମ ନେଉଛନ୍ତି। ସ୍ତୋଭଂ କହିଲେ ଏ ଯେଉଁ ବିଭିନ୍ନ ଡ୍ରାମା ବା ନାଚ ଇତ୍ୟାଦି ହେଉଛି ସେଥିରେ ବିଭିନ୍ନ ରୋଲ୍ରେ କିଏ କେତେବେଳେ ଭଗବାନଙ୍କର ନାମ ନେଉଛନ୍ତି, ବିଶେଷ ଭାବରେ ନାରଦଙ୍କର ରୋଲ୍ ଯିଏ କରନ୍ତି ସେ ନାରାୟଣଙ୍କର ନାମ ନିଅନ୍ତି, ଇଏ ହେଉଛି ସ୍ତୋଭ ନାମ ଭାଷ। ଏବଂ କିଏ କିଏ ମଧ୍ୟ ହେଳାରେ ଭଗବାନଙ୍କର ନାମ ଗ୍ରହଣ କରନ୍ତି। ତେଣୁ ଇଏ ଯେଉଁ ନାମ ଭାଷାରେ ମଧ୍ୟ ଅଶେଷ ଅଗହରଂ ବିଦୁ, ଏ ନାମ ଭାଷାରେ ମଧ୍ୟ ସମସ୍ତ ପାପ ଦୂର ହୋଇଯାଉଛି। ଆଉ ଶୁଦ୍ଧ ନାମ କଥା ତ ଛାଡ଼ନ୍ତୁ। ତେଣୁ ଏଇ ଯେଉଁ ନାମ ମହାତ୍ମାରେ ଆମର ସୁଖଦେବ ଗୋସ୍ୱାମୀ ଷଷ୍ଠ ସ୍କନ୍ଧର ଦ୍ୱିତୀୟ ଅଧ୍ୟାୟର ଅନ୍ତିମ ଶ୍ଳୋକରେ ନାମା ଭଗବାନଙ୍କର ନାମର ମହାତ୍ମ୍ୟ ବର୍ଣ୍ଣନା କରିଛନ୍ତି ଯେ ମ୍ରିୟମାଣ ହରେନାମ ଗୃଣନ୍ ପୁତ୍ର ପ୍ରଚାରିତମ ଅଜାମିଳପି ଅଗାଧାମ କିମୁତ ଶ୍ରଦ୍ଧା ଗୁଣ। ଏ ଚାରୋଟି ବିଶେଷତ୍ୱ ରହିଛି ଏଥିରେ। ଅଜାମିଳ ଭଳି ପାପୀ ମ୍ରିୟମାଣ ଯିଏ ମୃତ୍ୟୁ ମୁଖରେ ପଡ଼ିକରି ଭଗବାନଙ୍କର ନାମ ଗ୍ରହଣ କରିଛନ୍ତି, ମୃତ୍ୟୁ ସମୟରେ ସେ ଭଗବାନଙ୍କ ନାମ ନେଇଛନ୍ତି, କିନ୍ତୁ ଯେଉଁମାନେ ଜୀବିତ ଅବସ୍ଥାରେ ଯଦି ଭଗବାନଙ୍କର ନାମ ଗ୍ରହଣ କରିବେ ତାହେଲେ ତାଙ୍କର କ'ଣ ଉପକାର କ'ଣ ଫଳ ହେବ। ଆମେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଭାଷାରେ ଏଇ ଚାରୋଟି ବିଶେଷତ୍ୱ ପ୍ରଦାନ କରିଛନ୍ତି। ମ୍ରିୟମାଣ ହରେନାମ ଗୃଣନ୍ ପୁତ୍ର ପ୍ରଚାରିତନ୍, ଭଗବାନଙ୍କର ନାମ ଯେଉଁ ସେ ଗ୍ରହଣ କରିଛନ୍ତି ସେ ପୁତ୍ରକୁ ଲକ୍ଷ୍ୟ କରି ଭଗବାନଙ୍କ ନାମ ନେଇଛନ୍ତି, କିନ୍ତୁ ଯେଉଁମାନେ ସାକ୍ଷାତ ଭଗବାନଙ୍କୁ ଲକ୍ଷ୍ୟ କରି ଭଗବାନଙ୍କ ନାମ ନେବେ ତାହେଲେ ତା'ର ଫଳ କ'ଣ ହେବ। ଏ ଦ୍ୱିତୀୟ ଏଥିରେ ମାନେ ଇଏ ଅଛି ବୈଶିଷ୍ଟ୍ୟ ଅଛି, ଦୁଇ ଚାରୋଟି ବିଶିଷ୍ଟତା ରହିଛି ଏଥିରେ। ଦ୍ୱିତୀୟ ବୈଶିଷ୍ଟ୍ୟ ହେଉଛି ଏଇଟା, ଆଉ ତୃତୀୟ ବୈଶିଷ୍ଟ୍ୟ ହେଉଛି ମ୍ରିୟମାଣ ହରେନାମ ଗୁଣନ୍ ପୁତ୍ର ପ୍ରଚାରିତମ ଅଜାମିଳପି। ଅଜାମିଳ କହିଲେ ସମସ୍ତ ପ୍ରକାର ପାପ କାର୍ଯ୍ୟ ସେ କରିଛନ୍ତି, କିନ୍ତୁ ଏତେ ପାପ କାର୍ଯ୍ୟ କଲେ ମଧ୍ୟ ସେ ଏଇଭଳି ମାନେ ଫଳ ପ୍ରାପ୍ତ ହେଲେ। ଆଉ ଯେଉଁମାନେ ପାପ କର୍ମରୁ ମୁକ୍ତ ହେଇକିରି ଭଗବାନଙ୍କ ନାମ ନେବେ ତାହେଲେ ତା'ର ଫଳ କ'ଣ ହେବ, ଏ ହେଉଛି ତୃତୀୟ ବୈଶିଷ୍ଟ୍ୟ। ଏବଂ ଚତୁର୍ଥ ବୈଶିଷ୍ଟ୍ୟ ହେଉଛି ସିଏ ହେଉଛି ଅଶ୍ରଦ୍ଧାର, ଶ୍ରଦ୍ଧାରେ ଭଗବାନଙ୍କ ନାମ ଗ୍ରହଣ କରିନାହିଁ। ତେଣୁ ଅଶ୍ରଦ୍ଧାରେ ଭଗବାନଙ୍କ ନାମ ଯଦି ସେ ଗ୍ରହଣ କରିଛନ୍ତି ତାହେଲେ ସେ ବୈକୁଣ୍ଠ ଲୋକକୁ ପ୍ରାପ୍ତ ହୋଇଛନ୍ତି। ତେଣୁ ଯେଉଁମାନେ ଶ୍ରଦ୍ଧାର ସହିତ ଭଗବାନଙ୍କ ନାମ ଗ୍ରହଣ କରିବେ ତାହେଲେ ସେ ନାମର ଫଳ କ'ଣ ନହିପାରିବ। ଏଇ ଚାରି ପ୍ରକାର ବୈଶିଷ୍ଟ୍ୟତା ରହିଛି। ଗୋଟେ ହେଲା ମ୍ରିୟମାଣ ଅର୍ଥାତ୍ ମୃତ୍ୟୁ ମୁଖରେ ପଡ଼ି ସେ ଭଗବାନଙ୍କ ନାମ ଗ୍ରହଣ କରିଛି, ତେଣୁ ଆମେ ଯେଉଁମାନେ ଜୀବିତ ଅସ୍ତେ ବର୍ତ୍ତମାନ ଯଦି ଆମେ ଭଗବାନଙ୍କ ନାମ ନେବା ତାହେଲେ ତା'ର ଫଳ କ'ଣ ହେବ ଆମେ ଏଥିରୁ ଅନୁମାନ କରିପାରିବା। ଏବଂ ପୁତ୍ରକୁ ଲକ୍ଷ୍ୟ କରି ସେ ଭଗବାନଙ୍କ ନାମ ନେଇଛନ୍ତି, କିନ୍ତୁ ଆମେ ଯଦି ଭଗବାନଙ୍କୁ ଲକ୍ଷ୍ୟ କରି ଭଗବାନଙ୍କ ଉଦ୍ଦେଶ୍ୟରେ ଭଗବାନଙ୍କ ନାମ ନେବା ତାହେଲେ ତା'ର ଫଳ ଆମେ କିଭଳି ଭାବରେ ପ୍ରାପ୍ତ ହୋଇପାରିବା। ଏବଂ ତୃତୀୟ ହେଉଛି ସବୁ ପାପକର୍ମରେ ଲିପ୍ତ ରହିକି ସେ ଭଗବାନଙ୍କ ନାମ ନେଇଛି, ଯଦି ଆମେ ପାପକର୍ମରୁ ମୁକ୍ତ ହୋଇ ଭଗବାନଙ୍କ ନାମ ନେବା ତାହେଲେ ତା'ର ଫଳ କ'ଣ ନ ହେବ। ଏବଂ ଚତୁର୍ଥ ହେଉଛି ସେ ଶ୍ରଦ୍ଧାର ସହିତ ଭଗବାନଙ୍କ ନାମ ନେଇନି, ଯମରାଜକୁ ଦେଖିକିରି ଯମରାଜଙ୍କ ଦୂତଙ୍କୁ ଦେଖିକିରି ବିକଳରେ ସେ ଅଶ୍ରଦ୍ଧାରେ ଭଗବାନଙ୍କ ନାମ ଗ୍ରହଣ କରିଛନ୍ତି। ତେଣୁ ଯେଉଁମାନେ ଭଗବାନଙ୍କୁ ଶ୍ରଦ୍ଧାର ସହିତ ଭଗବାନଙ୍କ ନାମ ଗ୍ରହଣ କରିବେ ତାହେଲେ ତାଙ୍କର ଫଳ କ'ଣ ହେବ। ତେଣୁ ଏଇଭଳି ଭାବରେ ଆମେ ଭଗବାନ ଭଗବତ ଗୀତାର ଅଧ୍ୟାୟରେ କହିଛନ୍ତି ଯେ ଅତି ଅଳ୍ପ କିଛି ଆମେ ଯଦି କଲେ ମଧ୍ୟ ସେ କେବେ ନଷ୍ଟ ହେବ। ତେଣୁ ଏଇ କଥା ଷଷ୍ଠ ଅଧ୍ୟାୟରେ ଯେତେବେଳେ ଅର୍ଜୁନ ପ୍ରଶ୍ନ ପଚାରିଛନ୍ତି ସେ ପ୍ରଶ୍ନର ଉତ୍ତରରେ ଭଗବାନ କହୁଛନ୍ତି ଯେ ପାର୍ଥ ନୈଭବାନମୂତ୍ର ବିନାଶ ତସ୍ୟ ବିଦ୍ୟତେ ନହି କଲ୍ୟାଣ କୁତ୍ କଶ୍ଚି ଦୁର୍ଗତି ତାତ ଗଚ୍ଛତି। ଏ ଜନ୍ମରେ ଏବଂ ପରଜନ୍ମରେ ତାଙ୍କର କୌଣସି ଦୁର୍ଗତି ହେବନି, କାରଣ ଏ ହେଉଛି କଲ୍ୟାଣକର ମାର୍ଗ। ଭଗବାନଙ୍କ ସମ୍ବନ୍ଧରେ ଆମେ ଯାହା କିଛି କରୁଛେ ଏ ହେଉଛି କଲ୍ୟାଣକର ମାର୍ଗ। ତେଣୁ ତାଙ୍କର କ'ଣ ଫଳ ହୁଏ ନା ପ୍ରାପ୍ୟ ପୁଣ୍ୟକୃତାଙ୍ଗ ଲୋକାନୁସୂତ୍ୱା ଶାଶ୍ୱତି ସମା ସୂଚିନାଙ୍ଗ ଶ୍ରୀମତାଙ୍ଗେ ହେ ଯୋଗ ଭ୍ରଷ୍ଟ ଭିଜାୟତ। ସେମାନେ ଯେଉଁ ପୁଣ୍ୟକର୍ମ ଲୋକ ସବୁ ରହିଛି ଉନ୍ନତ ଲୋକ ସେଠି ବହୁତ ଜନ୍ମ ଧରିକି ଶାଶ୍ୱତି ସମା କହିଲେ ବହୁତ ଜନ୍ମ ବର୍ଷ ଧରି ସେଠି ସେମାନେ ସେଇ ଯେଉଁ ଭୌତିକ ଐଶ୍ୱର୍ଯ୍ୟ ସବୁ ରହିଛି ସେସବୁ ଐଶ୍ୱର୍ଯ୍ୟ ଉପଭୋଗ କଲା ପରେ ଶୁଚି କହିଲେ ଯେଉଁମାନେ ବ୍ରାହ୍ମଣ ଘର ଇତ୍ୟାଦିରେ ବା ଶ୍ରୀମତାଙ୍କ କହିଲେ ଯେଉଁମାନେ ଧନୀ ଘରେ ଏଇସବୁ ଘରେ ସେମାନେ ପୁଣି ଜନ୍ମଗ୍ରହଣ କରିବା ପାଇଁ ତାଙ୍କୁ ସୁଯୋଗ ପ୍ରଦାନ କରାଯିବ। ଆଉ ନହେଲେ ଯେଉଁମାନେ ଅତ୍ୟନ୍ତ ଉନ୍ନତ ସ୍ତରରେ ଯାଇକରି ତାଙ୍କର ପତନ ହେଇଛି, ଯେମିତି ଆମର କର୍ଦ୍ଦମ ମୁନିଙ୍କର ବିଷୟରେ କୁହାଯାଉଛି, ନିମି ମହାରାଜ, ଏମାନେ ସବୁ ବହୁତ ଉନ୍ନତ ସ୍ତରରେ ଥିଲେ, କିନ୍ତୁ ତାଙ୍କର ପତନ ହେଇଯାଏ, ଯେଉଁଥିପାଇଁ କି ସେମାନେ ପୁଣି ଏଇ ଭୌତିକ ଜଗତରେ ତାଙ୍କର ସବୁ ବିଭିନ୍ନ କାର୍ଯ୍ୟକ୍ରମ ସବୁ କରାଯାଇ ହେଇଛି। ତେଣୁ ସେମାନଙ୍କ ବିଷୟରେ ସେମାନଙ୍କ କ୍ଷେତ୍ରରେ କ'ଣ ହୁଏ ନା, ସେମାନେ ଅଥବା ଯୋଗୀ ନାମ ଏବ କୁଳେ ଭଗବତି ଧୀମତା ଏତଦ୍ଧି ଦୁର୍ଲଭତରମ ଲୋକେ ଜନ୍ମ ଯଦି ଦୋଷ, ସେମାନେ ବିଭିନ୍ନ ଯୋଗୀମାନଙ୍କର ଗୃହରେ ଜନ୍ମଗ୍ରହଣ କରନ୍ତି। ତେଣୁ ଏଇଭଳି ଭାବରେ ଆମେ ଭଗବାନଙ୍କ ଦେଶରେ କିଛି କଲେ ମଧ୍ୟ ତାହେଲେ ସେ କିଛି ନଷ୍ଟ ହେବନି। ତେଣୁ ଇଏ ଗୋଟେ ଆମ ପାଖେ ଆଶା, ଆମେ ହୁଏତ ସିଦ୍ଧି ଲାଭ ନ କରିପାରୁ, କିନ୍ତୁ ଆମେ କିଛି ଆରମ୍ଭ କରିଛେ ଭଗବାନଙ୍କ ଦେଶରେ, ସେଇ ଜିନିଷଟା ତା ପର ଜନ୍ମରେ ଭଗବାନ କହୁଛନ୍ତି ଯେ ପୂର୍ବାଭ୍ୟାସ ନା ତେନୈବ ହିୟତେ ଅବସୋପିସ ଜିଜ୍ଞାସୁ ଅପି ଯୋଗସ୍ୟ ଶବ୍ଦ ବ୍ରହ୍ମ ଅତିବର୍ତ୍ତତେ। ଯଦି ଆମେ ଭଗବାନଙ୍କର ଭକ୍ତି କିଛି କରିଛେ ତା ପରଜନ୍ମରେ ପୂର୍ବ ଅଭ୍ୟାସ, ପୂର୍ବ ଜନ୍ମର ଅଭ୍ୟାସ ଅନୁସାରେ ଆମେ ଏଇ ଜନ୍ମରେ ହ୍ରିୟତେ ଅବସୋପିସ ବୋଲି କୁହାଯାଉଛି, ମାନେ ଅବଶ୍ୟ ଭାବରେ ଯେଉଁ ସାଧାରଣତଃ ଏଇ ବେଦରେ ଯେଉଁ ବିଭିନ୍ନ ପ୍ରକାର କର୍ମକାଣ୍ଡ, ଜ୍ଞାନକାଣ୍ଡ, ଯେଉଁ ଅଷ୍ଟାଙ୍ଗ ଯୋଗ ମାର୍ଗ ଏସବୁ ବିଭିନ୍ନ ପ୍ରକାର ରହିଛି, ଏସବୁ ପ୍ରତି ସେମାନେ ଆକୃଷ୍ଟ ହେବେନି, ସେମାନେ ଭକ୍ତି ପ୍ରତି ଆକୃଷ୍ଟ ହେବେ। ଅବଶ୍ୟ ତାଙ୍କର ସେମାନେ ନ ଜାଣିଲେ ମଧ୍ୟ ଭକ୍ତି ପ୍ରତି ଆକୃଷ୍ଟ ହେବେ। ତେଣୁ ଆମମାନେ ଯେଉଁମାନେ ଏଇ ଭକ୍ତି ମାର୍ଗକୁ ଆସିଛେ, ନିଶ୍ଚିନ୍ତ ଭାବରେ ଆମର ପୂର୍ବଜନ୍ମରେ କିଛି ଭକ୍ତିରେ ଆମେ ଅଗ୍ରଗତି କରିଥିଲେ, ଯେଉଁଥିପାଇଁ କି ଆମର ଏଇ ଯେଉଁ ବିଭିନ୍ନ ପ୍ରକାର କର୍ମ ମାର୍ଗ ରହିଛି ବା ଜ୍ଞାନ ମାର୍ଗ ରହିଛି ବା ଅଷ୍ଟାଙ୍ଗ ଯୋଗ ମାର୍ଗ ରହିଛି, ସେଥିପ୍ରତି ଆମର ଆକର୍ଷଣ ଆସିନି, ଆମେ ଭକ୍ତି ସ୍ତରକୁ ଆସୁଛେ। ଯେଉଁ ଭଗବାନ କୁହନ୍ତି ଯେ ଯେଉଁମାନେ ଭକ୍ତି ମାର୍ଗକୁ ଆସିଛନ୍ତି ସେମାନେ ବହୁତ ଉନ୍ନତ ସ୍ତରର ରହିଛନ୍ତି, କାରଣ ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଭଗବାନ କହିଛନ୍ତି ଯେ ଯଦାତେ ମୋହ କଲିଳଂ ବୁଦ୍ଧିର୍ ବ୍ୟତିତରିଶି ତଦାଗନ୍ତା ସେ ନିର୍ବେଦଂ ଶ୍ରୋତବ୍ୟସ ସୁତସଜ। ଏ ମୋହ କଲିଳ, ଯେମିତି ଜଙ୍ଗଲରେ ଆମେ କିଏ ରାସ୍ତା ପାଇବାନି, ସେଭଳି ଭାବରେ ଭୌତିକ ଜଗତରେ ବିଶେଷ ଭାବରେ ବେଦରେ ତ୍ରିଗୁଣ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ତେଣୁ ଏଇ ତ୍ରିଗୁଣରୁ ଉର୍ଦ୍ଧ୍ୱକୁ ଯିବାଟା ଏତେ ସହଜ ନୁହଁ, କିନ୍ତୁ ଯେହେତୁ ଆମେ ପୂର୍ବଜନ୍ମରେ ଏଇ ଭକ୍ତି ମାର୍ଗରେ କିଛି ଅଗ୍ରଗତି କରିଛେ, ଯେଉଁଥିପାଇଁ କି ଏଇ ଜନ୍ମରେ ଆମକୁ ଏଇ ସୁଯୋଗ ମିଳିଛି, ଆମେ ଏଇ ଭକ୍ତି ମାର୍ଗକୁ ଆସିଛେ, ତେଣୁ ଏଇ ଭକ୍ତି ମାର୍ଗରେ ଆମେ କିଛି ସିଦ୍ଧି ଲାଭ ନ କଲେ ମଧ୍ୟ ଆମର କୌଣସି ଅସୁବିଧା ନାହିଁ, ଯାହାକି ନାରଦମୁନି ପ୍ରଥମ ସ୍କନ୍ଧର ପଞ୍ଚମ ଅଧ୍ୟାୟରେ ସେ କଥା ବ୍ୟାସଦେବଙ୍କୁ କହୁଛନ୍ତି ଯେ ତକ୍ତ୍ୱା ସୁଧର୍ମଂ ହରେ ଚରଣାମ୍ବୁଜଂ ହରେ ଭଜନ ଅପକ୍ୱଥ ପତି ତତ ଯଦି ତତ୍ର କୋବା ଅଭଦ୍ର ଅବୁଦ ଅଂଶ କିଂ କୋବାର୍ଥ ଆପ୍ତଭଜତା ସୁଧର୍ମତ। ଯଦି ଆମେ ସ୍ୱଧର୍ମ ଯେଉଁ ରହିଛି ଆମର ବିଭିନ୍ନ ପ୍ରକାର ମାନେ ବର୍ଣ୍ଣାଶ୍ରମ ଧର୍ମ ହେଉ ବା ବିଭିନ୍ନ ପ୍ରକାର ଗୃହସ୍ଥ ଧର୍ମ ବା ଯାହା ସବୁ ରହିଛି ସେସବୁକୁ ଯଦି ମଧ୍ୟ ଜଣେ ତ୍ୟାଗ କରିକିରି ତକ୍ତ୍ୱା ସ୍ୱଧର୍ମ କାହିଁକି ତ୍ୟାଗ କରିଛନ୍ତି ନା, ଚରଣାମ୍ବୁଜମ ହରେ ଭଗବାନଙ୍କର ପାଦପଦ୍ମରେ ଆଶ୍ରୟ ନେବା ପାଇଁ ସେମାନେ ସବୁକିଛି ତ୍ୟାଗ କରିଦେଇଛନ୍ତି, ସେଥିରେ ଯଦି ତ୍ୟାଗ କରିଛନ୍ତି କିନ୍ତୁ ସେଥିରେ ସେମାନେ ସିଦ୍ଧି ପ୍ରାପ୍ତ ହେଇପାରିଲେ ନାହିଁ, ଅପକ୍ୱତା ପକ୍ୱତା ପ୍ରାପ୍ତ ହେଇପାରିଲେନି ବା ସିଦ୍ଧି ପ୍ରାପ୍ତ ହେଇପାରିଲେନି ଏବଂ ତାଙ୍କର ପତନ ହେଇଗଲା। ତେଣୁ ନାରଦମୁନି କହୁଛନ୍ତି ତତ୍ର କୋ ବା ଅଭଦ୍ର, ସେଥିରେ କ'ଣ ଅସୁବିଧା ଅଛି, କିନ୍ତୁ ଅନ୍ୟ ପକ୍ଷରେ ଯିଏ ବହୁତ ପ୍ରକାର ଅଭଜତ ଭଗବାନର ଭଜନ ନ କରିକି ବହୁତ ପ୍ରକାର ସ୍ୱଧର୍ମ ଆଚରଣ ସବୁ କରୁଛନ୍ତି, କିନ୍ତୁ ସେ ସ୍ୱଧର୍ମ ଆଚରଣର ମୂଲ୍ୟ କ'ଣ ରହିଛି, ଯଦି ଭଗବାନଙ୍କ ପାଦପଦ୍ମରେ ଆମର ଶରଣ ନଗଲା ତାହେଲେ ଏଇଟା ଆମେ ବୁଝିବାକୁ ପଡ଼ିବ ଯେ ଆମେ ଯାହା ସବୁ କରୁଛେ ଯତ ପ୍ରଭୃତି ଭୂତାନା ଯେନ ସର୍ବମିଦମ୍ ତତମ ସ୍ୱକର୍ମଣା ତମଭ୍ୟର୍ଥ ସିଦ୍ଧି ବିନ୍ଦତି ମାନବ, ଆମର ଏଇଟା ସିଦ୍ଧି ହେଇପାରିବ ଯଦି ଆମେ ଯେକୌଣସି କର୍ମ କରୁନା କାହିଁକି, ଏଇ କର୍ମ ଦ୍ୱାରା ଯଦି ଭଗବାନଙ୍କୁ ସେସବୁ ଜିନିଷ ଭଗବାନଙ୍କୁ ସେଇ କର୍ମ ମାଧ୍ୟମରେ ଭଗବାନଙ୍କର ଅର୍ଚ୍ଚନା ହେଇପାରିଲା ବା ଭଗବାନଙ୍କର ସନ୍ତୁଷ୍ଟି ବିଧାନ ହେଇପାରିଲା ତାହେଲେ ସେଇଟା ହେଉଛି ଶ୍ରେଷ୍ଠ ସିଦ୍ଧି ହେଉଛି ସେଇଟା। ତେଣୁ ଆଜି ଆମେ ଯଦିଓ ବହୁତ ଆଶା କରିଥିଲେ ଯେ କିଛି କଥା କହିବା ବୋଲି, କିନ୍ତୁ ଯାହା ହେଉ ଭଗବାନଙ୍କ କୃପାରୁ ସେ କୌଣସି ଜିନିଷ ନଷ୍ଟ ହେବନି, ଆମେ ଭଗବାନଙ୍କ ବିଷୟରେ କିଛି ଆଲୋଚନା କଲେ, ଭଗବାନଙ୍କ ଦର୍ଶନ ପାଇଲେ, ଜଗନ୍ନାଥଙ୍କ ଦର୍ଶନ ପାଇଲେ, ସାଧୁଙ୍କ ଦର୍ଶନ ପାଇଲେ, ଏଇସବୁ ଭଗବାନଙ୍କ କଥା ହେଇପାରିଲା, କିନ୍ତୁ ଆମର ଆଶାନୁରୂପ ହେଇପାରିଲା, କିନ୍ତୁ ତଥାପି ଭଗବାନଙ୍କ ଉପରୁ ଆମକୁ ଏତିକି ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ କି ଜୟ ଗୌତମାନନ୍ଦ ଦେବ। ହଁ।
हरिहराय नमो कृष्ण यादवाय नमो
यादवाय नमो
यादवाय माधवाय केशवाय नमो
गोपाल गोविंद राम श्रीमधुसूदन
गोपाल गोविंद राम श्रीमधुसूदन
गोपीनाथ
मदनमोहन हरि गुरु वैष्णव भगवत गीता
गोपाल
भक्त दास रघुनाथ
विषय गोसाई करी चरण वंदन
विषय गोसाई करी चरण वंदन Hare Krishna, Krishna Krishna, Hare Hare, Hare Rama, Hare Rama, Ram Ram, Hare Hare,
Hare Krishna, Hare Krishna, Krishna Krishna, Hare Hare,
Hare Rama, Hare Rama, Ram Ram, Hare Hare.
जय श्री प्रभुपाद।